आकाशवाणी संबलपुर आंचलिक खबर पढ़ुछन सुप्रीति मिश्र। जुहार, पहला मुखिया खबर। आघर प्रधानमंत्री अटल बिहारी वाजपेयी पुण्यतिथि न राष्ट्रपति उपराष्ट्रपति आर प्रधानमंत्री देले श्रद्धांजलि। राज्य पुलिस महानिर्देशक भाव दायित्व नेले जोगेश बहादुर खुरानिया। राज्य विधायक मानी आईवाकालीन भुवनेश्वर न मूल हेबा दुईदिनिया तालीम कार्यक्रम। सरकारी छुट्टी थी बानु मास 19 आ 26 तारीख दिन बंद रहेबा मुख्यमंत्री अभियोग सुनानी और अनूप सिंह मेमोरियल फुटबल टूर्नामेंट थी जामकुटा दल चैंपियन। देशर आघर प्रधानमंत्री भारत रत्न स्वर्गत अटल बिहारी वाजपेयी आज पुण्यतिथि पालन नुआदिल्ली समाधि स्थल सदैव अटल ठाने अवसरें गोटे प्रार्थना सभार आयोजन करा। राष्ट्रपति द्रौपदी मुर्मू उपराष्ट्रपति जगदीप धनखड़ प्रधानमंत्री नरेन्द्र मोदी सहित बहुते वरिष्ठ नेता वाजपेयी श्रद्धांजलि। ई अवसर आज भुवनेश्वर लोकसेवा भवन गोटे खास कार्यक्रम थी मुख्यमंत्री मोहन चरण माझी स्वर्गत अटल बिहारी वाजपेयी प्रतिमूर्ति थी श्रद्धांजलि। राजस्व मंत्री सुरेश पुजारी, आईन मंत्री पृथ्वीराज हरिचंदन, विद्यालय और गणशिक्षा मंत्री नित्यानंद गंड, शिल्पमंत्री संपत स्वाई सहित बहुत विधायक उपस्थित रही श्रद्धांजलि। राज्यपाल रघुबर दास स्वर्गत वाजपेयी को श्रद्धांजलि देकर वाजपेयी विचार आर सिद्धांत सबुबेले समकिरी मार्गदर्शन करार्ताथी। मुख्यमंत्री मोहन चरण माझी बार्ताथी महान जननेता अटल बिहारी वाजपेयी समकिरी प्रेरणा उत्स रही। केन्द्रमंत्री धर्मेन्द्र प्रधान अटल बिहारी वाजपेयी स्मृतिचारण करार सहित भारतीय राजनीतिर अजात शत्रु सुशासन प्रणेता सबुबेले लोकंकर मने रहबार सहित देश सेवा लागि समकिरी मार्गदर्शन करुथुए। राज्य नुआ पुलिस महानिर्देशक डीजीपी भावे जोगेश बहादुर खुरानिया दायित्व नहीं। कटकर पुलिस मुख्यालय आज उपरबेला श्री खुरानिया आघर डीजीपी अरुण कुमार षडंगी दायित्व नहीं। दायित्व नेबार उत्रु गणमाध्यम के प्रतिक्रिया देकरी श्री खुरानिया कहिछन जे लोकमानकर श्रद्धाभाजन हेबार लागि से आर तांकर सहकर्मी माने भल भावे काम करबे। थाना के आसुथवा लोकमानकु भल व्यवहार देबार लागि पदक्षेप नियाजिबा इतर संगे साइबर अपराधर सफलतार सहित मुकाबला करबार के ध्यान दियाजिबा बोली से कहिछन। से आहुरी कहिछन जे उन्नत मानर पुलिस सेवा जोगाबाटा तांकर मुख्य कर्तव्य। दुर्बल वर्ग शिशु महिला एससी एसटी विरोधी अपराध उपरे ध्यान दियाजिबा आउ माओ मुकाबला थी ओडिशार उल्लेखनीय सफलता बजाय रहबा। सेन्ता राइजे शांति श्रृंखला बजाय अपराध नियंत्रण उपरे फोकस कराजिबा बोली से कहिछन। 1990 ब्याचर ओडिशा क्याडर भारतीय पुलिस सेवा आईपीएस अधिकारी श्री खुरानिया आघनु बीएसएफ स्वतंत्र महानिर्देशक भाव नुआदिल्ली काम करुथिले। तांकर कार्य समयाथी से राज्य नयागढ़ जाजपुर राउरकेला मयूरभंज आर गंजाम आरक्षी अधीक्षक भाव काम करिछन। इतर सहित ब्रह्मपुर आर संबलपुर डीआईजी भाव भी से काम करिथिले। राज्य विधायक मानी आईवाकालीठान गोटे दुईदिनिया तालीम कार्यक्रम मूल हेबा इथि विधानसभा सदस्य गृह नीति नियम आर गृह परिचालना बाबदे तालीम दिया। इथर विधानसभा के 84 जन नुआ विधायक पहला थर लागि आसीछन। बहुटे विधायक गृह नीति नियम बाबदे अभ्यस्त नाइन इथिलागि सेमानको तालीम देबार सहित पूर्णा सदस्य नेभा एप्लिकेशन बाबदे जनाबार लागि बाचस्पति इ तालीम कार्यक्रम आयोजन करिछन। इन जनै दियाजाइपारे जे इथर बीजेपी नु सबुन अयत्का 54 जन नुआकरी विधायक होइथिबार बेले बीजेडी नु 18 कंग्रेस नु 9 आर 3 जन स्वाधीन नुआकरी निर्वाचित विधायक अछन। पेरिस ओलंपिक्स थी ब्रोंज पदक जीतिथिबा भारतीय हॉकी दल सदस्य अमित रोहितास आज ओडिशा पहुंचीछन। भुवनेश्वर न पहुंचार उत्रु मुख्यमंत्री मोहन चरण माझी तांकु लोकसेवा भवन पुष्पगुच्छ आउ उपढोकन देकर संबर्धित करिछन। ई अवसर मुख्यमंत्री अमित कर बहुटे प्रशंसा करी से राज्य लागि गर्व आर गौरव बोली कहिछन। अमित हेउछन ओडिया अस्मितार प्रकृत परिचय। भारत आयबा दिने ओलंपिक्स थी स्वर्ण पदक जितबा आर इथिलागी राज्य सरकार सबु प्रकार सहयोग करबे बोली मुख्यमंत्री कहिछन। सेडे मुख्यमंत्री को अमित भारतीय दल रो सबु खेलाली मानकर दस्तखत थिबा ओलंपिक्स रो जर्सी आर मास्कट उपहार दैथिले। आपण माने खबर सुनुछन आकाशवाणी संबलपुर केन्द्रनु। ଇ ମାସର 19 আর 26 ତାରିখ ଦିନ ଭୁବନେଶ୍ୱରର ୟୁନିଟ୍ 5 ନଥିବାର ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା ଇ ଦୁଇ ଦିନ ସରକାରୀ ଛୁଟି ଥିବାରୁ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫ କୁହାଯାଇଛି। 70 ନମ୍ବର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଦମନ ମନୋନୀତ ହୋଇଛି। ସେନ୍ତା ଚଳଚ୍ଚିତ୍ର କେଜିଏଫ୍ 2 ଆର୍ ବ୍ରହ୍ମାସ୍ତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇଛି। କନ୍ତାରା ସିନେମା ଲାଗି ରିଷଭ ସେଠୀ ଶ୍ରେଷ୍ଠ ଅଭିନେତା ଆର୍ ନିତ୍ୟା ମେନନ୍ ଆର୍ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ବିବେଚିତ ହୋଇଛନ୍। ସିଆଡ଼େ ମାଲାୟଲମ୍ ଫିଲ୍ମ ଅଟମ୍ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ପାଇଛି। ସେନ୍ତା ଗୁଲମୋହର ଶ୍ରେଷ୍ଠ ହିନ୍ଦୀ, ଭାଲ୍ଭି ଶ୍ରେଷ୍ଠ ମରାଠୀ, କାର୍ତ୍ତିକେୟ 2 ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ଆଜି ନିଜର ଛୋଟ ଉପଗ୍ରହ ପ୍ରେରଣା ଯାନ ଏସ୍ଏସ୍ଏଲ୍ଭି D3 ପର୍ଯ୍ୟବେକ୍ଷଣ ଉପଗ୍ରହ ସଫଲ ଉତ୍କ୍ଷେପଣ କରିଛି। ଆନ୍ଧ୍ରପ୍ରଦେଶ ଶ୍ରୀହରି କୋଟା ସତୀଶ ଧାୱନ ସ୍ୱେସ୍ ସେଣ୍ଟରନୁ ସକାଳ 9:17 ଆରମ୍ଭ ହୋଇକରି ଧାରିତ ସମୟ ଭିତରେ ଶେଷ ହୋଇଥିଲା। ଇତାର ସହିତ କ୍ଷୁଦ୍ର ଉପଗ୍ରହ ପ୍ରେରଣା ଯାନର ବିକାଶ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଏହି କ୍ଷୁଦ୍ର ଉପଗ୍ରହ ପ୍ରକ୍ଷେପଣ ଲାଗି ପୂରା ସମର୍ଥ ବୋଲି ଆକାଶବାଣୀ ସମ୍ଭାଦଦାତା ଜଣାଇଛନ୍ତି। ବୌଦ୍ଧଠାରେ ଜିଲ୍ଲା ବିଜେପି ତରଫ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କର ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବହୁଟେ ଦଳୀୟ କର୍ମକର୍ତ୍ତା ଯୋଗ ଦେଇକରି ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ନୂଆପଡ଼ା ଜିଲ୍ଲାର ସଦର ମହକୁମାଠାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରର ଏହି ଅବସରରେ ହୋଇଥିବା କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ଯୁବ ସଭାପତି ଅଭିନନ୍ଦନ ପଣ୍ଡା ଯୋଗ ଦେଇକରି ବାଜପେୟୀଙ୍କର ବହୁମୁଖୀ ପ୍ରତିଭା ବାବଦେ ଆଲୋଚନା କରିଥିଲେ। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ଆଜି ଆଘର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟିର ଜିଲ୍ଲା ଶାଖା ଆର୍ ମଣ୍ଡଳ ସର୍ଥି ଦଳୀୟ କର୍ମକର୍ତ୍ତାମାନେ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫ ଜିଲ୍ଲା କାର୍ଯ୍ୟାଳୟ ଶିବପ୍ରସାଦ ପାତ୍ରଙ୍କ ସଂଯୋଜନାରେ ଗୋଟିଏ କାର୍ଯ୍ୟକ୍ରମ ହୋଇଯାଇଥିଲା। କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଥାନା ଇଲାକାର ପୁଟ୍ରିମହୁଲ ଜଙ୍ଗଲନ ଏସ୍ଓଜି ଯବାନମାନେ ଆଜି ଗୋଟିଏ ମାଓ କ୍ୟାମ୍ପ ଉପରେ ଚଢ଼ଉ କରିଥିଲେ। ସେନ ଯବାନ ଆର୍ ମାଓବାଦୀମାନଙ୍କ ଭିତରେ ଗୁଲି ମରାମରି ହୋଇଥିଲା। ଏହି ସମୟରେ 10 ଅଧିକା ମାଓବାଦୀ ଘଟଣା ଜାଗାରୁ ଫେରାର ହୋଇଯାଇଥିବା ବେଳେ ସେନୁ ବହୁଟେ ମାଓ ସାମଗ୍ରୀ ଜବତ ହୋଇଛି। ଏଚ୍ଏନ୍ଭିଲ୍ କମ୍ବିଂ ଅପରେସନ୍ ଜାରି ରହିଛି ବୋଲି କଳାହାଣ୍ଡି ଏସ୍ପି ଅଭିଳାଷ ଜି ସୂଚନା ଦେଇଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଗୋଟିଏ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଜଙ୍ଗଲ, ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ଆର୍ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବୈଠକରେ ଯୋଗ ଦେଇକରି ଜିଲ୍ଲାର ଜଙ୍ଗଲ ବିଭାଗ ତରଫ ଚାଲିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ବାବଦେ ସମୀକ୍ଷା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଜିଲ୍ଲା ଶ୍ରମ ବିଭାଗର ଭିନ୍ ଭିନ୍ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସୁଭଦ୍ରା ଯୋଜନାକେ ନେଇକରି ସମ୍ଭଲପୁର ଜିଲ୍ଲା ପ୍ରଶାସନ ତରଫ ଆଜି ଗୋଟିଏ ପରାମର୍ଶ ବୈଠକ ହୋଇଯାଇଛି। ଏଥି ଜିଲ୍ଲାର ଭିନ୍ ଭିନ୍ ବର୍ଗର ମହିଳା, ବୁଦ୍ଧିଜୀବୀ ଆର୍ ସମାଜସେବୀ ସାମିଲ ହୋଇଥିଲେ। ବୈଠକନୁ ପରାମର୍ଶ ନେଇକରି ସରକାରଙ୍କୁ ସାଙ୍ଗେ ସାଙ୍ଗେ ରିପୋର୍ଟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ରାଜା ଆର୍ତତ୍ରାଣ ହାଇସ୍କୁଲ ପଡ଼ିଆନ ଚାଲିଥିବା ଅନୁପ ସିଂ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଜାମଖୁଣ୍ଟା ଦଲ ଖଡ଼ିଆଲ ଦଲକେ ହରେଇକରି ଚାମ୍ପିୟନ ହୋଇଛି। ଧାରିତ ସମୟ ଭିତରେ କିଏ କାହାକେ ଗୋଲ ଦେଇ ନାଇପାରିଥିବା ବେଳେ ପେନାଲ୍ଟି କିକ୍ ଜରିଏ ଜାମଖୁଣ୍ଟା ଦଲ 3-0 ଗୋଲ୍ଥି ଖଡ଼ିଆଲ ଦଲକେ ହରେଇଥିଲା। ଉଦ୍ଯାପନୀ ସମାରୋହଟି ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇକରି ବିଜୟୀ ଦଲକେ ଟ୍ରଫି ଆଉ ନଗଦ ପୁରସ୍କାର ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଡିଗ୍ରୀ ମହାବିଦ୍ୟାଳୟ ପରିସରର ଜାତୀୟ ସେବା ଯୋଜନା ଏନ୍ଏସ୍ଏସ୍ ତରଫ 7-ଦିନିଆ ଶିବିର ମୂଲ ହୋଇଛି। ଏହି ଶିବିର ଆଇବା 20 ତାରିଖ ତକ୍ ଚାଲବା। ଏହି ଅବସରରେ ସ୍ୱତନ୍ତ୍ର ଫଲ ଚାରା ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ବଙ୍ଗୋପସାଗରର ପଶ୍ଚିମବଙ୍ଗ ଉପକୂଳନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏତାର ପ୍ରଭାବଟି ଆଇବା 5 ଦିନ ତକ୍ ରାଜ୍ୟର ବଡ଼ଭାଗୀ ଜାଗାନ ମଧ୍ୟମରୁ ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର 12 ଜିଲ୍ଲାକେ ଘଡ଼ଘଡ଼ି ସହିତ ଜବର ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ଭିତରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଇଲାକାନ ଘଣ୍ଟାକ 40-50 କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି। শেষে মুখিয়া খবর ফের খায় আগর প্রধানমন্ত্রী অটল বিহারী বাজপেয়ী পুণ্যতিথি ন রাষ্ট্রপতি উপরাষ্ট্রপতি আর প্রধানমন্ত্রী দেলে শ্রদ্ধাঞ্জলি রাজ্যের পুলিশ মহানির্দেশক ভাবে দায়িত্ব নেলে যোগেশ বাহাদুর খুরানিয়া রাজ্যের বিধায়ক মানি আইবা কাল নু ভুবনেশ্বর নমূল হওয়া দুইদিনিয়া তালিম কার্যক্রম সরকারি ছুটি থানু ই মাস 19-26 তারিখ দিন বন্ধ রহবা মুখ্যমন্ত্রী অভিযোগ শুনানি আর অনুপ সিং মেমোরিয়াল ফুটবল টুর্নামেন্ট জামখুটা দল চ্যাম্পিয়ন আজির আঞ্চলিক খবর ইন শেষ হল জুহার।